क्षिप्रं भवति धर्मात्मा क्षिप्रं भवति धर्मात्मा शाश्वत शान्तिं निगच्छति शाश्वत शान्तिं निगच्छति कौन्तेय्या प्रतिजानीहि कौन्तेय्या प्रतिजानीहि नामे भक्तः प्रणश्यति नामे भक्तः प्रणश्यति
क्षिप्रं
भवति धर्मात्मा
शान्ति
निगच्छति
कौन्तेय प्रतिजानीहि न मे भक्तः प्रणश्यति
क्षिप्रं
भवति धर्मात्मा
शाश्वतं
निगच्छति कौन्तेय प्रतिजानीहि
न मे भक्तः प्रणश्यति
क्षिप्रं
भवति धर्मात्मा
शाश्वतं
निगच्छति
कौन्तेय प्रतिजानीहि
न मे भक्तः प्रणश्यति
क्षिप्रं भवति धर्मात्मा
क्षिप्रं खूब शीघ्र भवति हुए धर्मात्मा धर्मात्मा शाश्वत शांति निगच्छति लाभ करे कौन्तेय हे कुंती पुत्र प्रतिजानी ही जानी रख न कदापि नोहे मे मोर भक्त भक्त प्रणश्यति ध्वंसति शुक्र अनुवाद से खूब शीघ्र धर्मात्मा हो जाए एवं स्थायी शांति लाभ करे हे कुंती पुत्र तुम्हें दृढ़ भाव रे घोषणा कर जे मोर भक्त कदापि ध्वंस हुए नहीं ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି ଏହାକୁ କେହି ଭୁଲ ବୁଝିବା ଉଚିତ ନୁହେଁ ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଖରାପ କାର୍ଯ୍ୟରେ ଲିପ୍ତ ସେ କଦାପି ଭଗବାନଙ୍କର ଭକ୍ତ ହୋଇପାରିବ ନାହିଁ ଯେ ଭଗବାନଙ୍କ ଭକ୍ତ ନୁହେଁ ତାହାର ଉତ୍ତମ ଯୋଗ୍ୟତା କିଛି ନାହିଁ ବର୍ତ୍ତମାନ ଏହି ପ୍ରଶ୍ନ ଉଠିପାରେ ତେବେ ହୀନ କର୍ମରେ ଲିପ୍ତ ଏକ ବ୍ୟକ୍ତି କିପରି ଏକ ଶୁଦ୍ଧ ଭକ୍ତ ହୋଇପାରେ ଦୈବବଶତଃ କିମ୍ବା ଇଚ୍ଛାବଶତଃ ସପ୍ତମ ଅଧ୍ୟାୟରେ କୁହାଯାଇଛି ଯେଉଁ ଦୁରାତ୍ମାମାନେ ଭଗବାନଙ୍କ ସେବା ନ କରନ୍ତି ସେମାନଙ୍କର କୌଣସି ଉତ୍ତମ ଯୋଗ୍ୟତା ନାହିଁ ଏହା ମଧ୍ୟ ଶ୍ରୀମଦ୍ ଭାଗବତମରେ କୁହାଯାଇଛି ସାଧାରଣତଃ ଯେଉଁ ଭକ୍ତ ନବଦା ଭକ୍ତି ଯୋଗ କର୍ମ ବା ସେବାରେ ନିଯୁକ୍ତ ସେ ତାର ହୃଦୟରେ ଜମିଥିବା ଭୌତିକ ଦୋଷ ବା ମଇଳା ସଫା କରିବାରେ ବ୍ୟସ୍ତ ସେ ଭଗବାନଙ୍କୁ ତାହାର ହୃଦୟରେ ବସାଏ ଫଳରେ ସମସ୍ତ ପାପକର୍ମର ପ୍ରତିକ୍ରିୟା ସ୍ୱରୂପ ସ୍ୱାଭାବିକ ରୂପେ ଧୋଇ ହୋଇଯାଏ ସର୍ବଦା ଭଗବାନଙ୍କୁ ଚିନ୍ତା କରିବା ଦ୍ୱାରା ସେ ବିଶୁଦ୍ଧ ପ୍ରକୃତିର ହୋଇଯାଏ ଦେବବାଣୀ ଅନୁଯାୟୀ ଯଦି କେହି ଉଚ୍ଚ ସ୍ଥିତିରୁ ତଳକୁ ଖସି ଆସେ ତେବେ କେତେକ ବ୍ରତବିଧି ପାଳନ କରି ବା ତପସ୍ୟା କରି ନିଜକୁ ବିଶୁଦ୍ଧ କରିବାକୁ ପଡ଼ିବ କିନ୍ତୁ ଏଠାରେ ଏ ପ୍ରକାର ସତ୍ୟ ନାହିଁ କାରଣ ଭକ୍ତ ସର୍ବଦା परम पुरुष भगवान को स्मरण करथुवारु विशुद्धकरण प्रक्रिया बराबर तार हृदय संगठित होउछि। तेणु हरे कृष्णा 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 हरे हरे
हरे राम राम राम।
महामंत्र कीर्तन अखंड भाव रे चालू रहिबा उचित। यहाँ भक्त को समस्त प्रकार आकस्मिक पतन रु रक्षा करिबो। एही प्रकार से चिरंतन भाव समस्त प्रकार भौतिक दोष रु मुक्त हेबो। आज उपस्थित समस्त भक्त सदनबृंद एवं मातृबृंद को आम अंतराष्ट्रीय कृष्ण भावना संघ पट्टामुंडे केन्द्र तरफ हार्दिक स्वागत जनाऊ। आप मैंने जो मैंने ये सत्संग योगदान कर बहुत भाग्यवान चैतन्य चरितामृत वर्णना कर ब्रह्मांड भ्रमिति कौन भाग्यवान जीव गुरु कृष्ण प्रसाद पाए भक्ति लता विजय। आमे यही भाव रे भौतिक जगत रे भ्रमण कर चलीचे। आ ब्रह्म भुवन लोका पुनरावर्तन अर्जुन भगवत गीता भगवान कहते अष्टम अध्याय ब्रह्म लोक आरंभ कर समस्त लोक जन्म मृत्यु जरा व्याधि लगी रही। तेणु जो मैंने भाग्यवान जीव से माने गुरु कृपा रु कृष्ण को प्राप्त होंगे एवं कृष्ण कृपा रु गुरु को प्राप्त होंगे एवं जो मैंने विशेष भाव रे जने शुद्ध गुरु आश्रय ग्रहण करती से माने ए भक्तिलता विजय प्राप्त होंगे जहाँ फल कि भौतिक जगत रो त्रिताप रु मुक्त है निज धाम जो निज लोक भगवत लोक को सेने यात्रा करेंगे। तेणु ये पटामुंडी रे बहुत लोक अच्छा से मानकर उपकार केन्द्रटी जाओ भगवान को इच्छा अनुसार ये केन्द्रटी उन्मोचन है किंतु आर सद्व्यवहार हे तो पट्टामुंडीवासी समस्त करूँ आपण मान जो मैंने सद्व्यवहार कर सत्संग को आने बहुत भाग्यवान जा समस्त को ये भाग्य प्रदान करा अंतराष्ट्रीय कृष्ण भावना संघ तरफ रु सारा पृथ्वी रे विभिन्न केन्द्र मानक ये भगवान कथा प्रचार माध्यम रे लोक मान प्रकृत उपकार करा जाउछे। किंतु जो मैंने हतभाग्य जीव से माने ये उपकार को उपकार रो सुजोग ग्रहण करि पर नहांती माने समस्त प्रति ये उपकार करा जाउछे। तेणु आज आपण मैंने ये जो सत्संग रे योगदान करसंती पटामुंडी केन्द्र हवा द्वारा आप सुजोग लाभ कर सुजोग प्रकृत सद्व्यवहार कर भगवान कथा श्रवण रे समय दे इंद्रिय तृप्ति लग रही इंद्रिय तृप्ति लग रहा द्वारा से मैंने त्रिगुण भितर अधिक रु अधिक छंदी रो त्रिगुण भितर रोते त्रिगुण रूर्धक जी सुजोग से प्राप्त हो पार ना। तेना आमर विशेष भाव आज ये भगवद गीता क्लास श्लोक कहीं उद्धार करलु ना आसंता रविवार भगवान नृसिंहदेव आविर्भाव तिथि मे 3 तारीख नृसिंहदेव आविर्भाव तिथि। तेना भगवान किभली भक्त को रक्षा करती से विषय समस्त शास्त्र मानक वर्णना कर भगवद गीता रु ये श्लोक उद्धार कले ये श्लोक भगवान कहते जो मैंने आ पूर्व श्लोक अभिचेत शुद्राचारो भजते मां मनन्य भाग साधुर एव समन्तव्य सम्यक व्यवसित निश्चय बहुत शूद्राचारी व्यक्ति हेले मध्य अपि चेत शूद्राचार यदि भगवान भजन रे से रत रहिले भजते मामनन्य भाग ताले से आउ दुराचारी व्यक्ति रहिबेनि से साधु व्यक्ति बोली कहते साधु रेव समन्तव्य सम्यक व्यवसित ईश किभली तक साधु कहवा से तो असाधु व्यक्ति किभली साधु कहवा जेहेतु से वर्तमान ठीक रास्ता रे आसी पहुंची जाइछन्ति जेहेतु जनकर बहुत रोग हेइछि किंतु से रोगर जदि उपयुक्त औषध से प्राप्त खाइब ग्रहण करिब ताले से रोगरु मुक्त हेइजिब सेभली भाव रे जणे दुराचारी व्यक्ति थिले मध्य यदि भगवान कर भजन रे से रत रहिब ताले तार समस्त पाप चल जिब दुराचार दूर हेइजिब तेणु साधारणत लोक मैंने ये कथा टी बुझी पारती ना से कहते सी तो बहुत दुराचारी व्यक्ति थिला बहुत पापी व्यक्ति थिला बहुत असाधु व्यक्ति थिला से बे वर्तमान निष्कन को जाई हरे कृष्ण कीर्तन कले कौन साधु हो लोक मान मन से धारण टे आसे अर्जुन कर मन से सन्देह टी रही तेणु भगवान सब किसी अंतर्जामी से भगवान सब समस्त अंतर रे जे जा भावुची से सेटा को भगवान बुझी पारुछन्ती तेणु भगवान ई श्लोक रे कहुछन्ती क्षिप्रम भवति धर्मात्मा जो माने ए भक्ति मार्ग को ग्रहण करू नहांती ताको हुए तो अनेक समय लागी पारे शुद्ध हवा पाई जेमती आमर भागवतम षष्ठ स्कंद रे परीक्षित महाराज से प्रश्न पचारिछन्ती सुखदेव गोस्वामी जो माने भागवतम पंचम स्कंद रे 28 अध्याय रे 26 अध्याय रे 28 टी नरक विषय रे वर्णना करिसंती सुखदेव गोस्वामी तेनो से जो नरक रो वर्णना सुनी परीक्षित महाराज से चिंता कले जे प्रकृति रे समस्त तो विभिन्न प्रकार पाप कार्य करसंती हम अजाणत रे पांचटी पाप कार्य हम करू पंच सुना बेली कह जाऊ चलीगले भी बहुत जीव मृत्यु बरण करसंती रोसे कला बेले चोरी लगेला बेले भी केते जीव मरी जाऊसंती घर झाड़ू दला बेले मध्य बहुत जीव मृत्यु बरण करसंती दले माठियारु पानी आमे अणे के पूजे सेते मध्य बहुत जीव मृत्यु बरण करसंती शील चकी इत्यादि जो भरणा गुरु कार्य करुचे शील पेसुचे मसला इत्यादि चक्की रे घूरुचे मुग इत्यादि मुग बिरि इत्यादि आधार मध्य बहुत जीव मृत्यु बरण करम अजाणत बहुत प्रकार पाप कार्य तेरु पाप कार्य कले तार प्रायश्चित तार तो विभिन्न प्रकार पाप कर्म फल अनुसार विभिन्न प्रकार नर्क सूचित हो 28 टी नर्क विषय सुखदेव गोस्वामी कही तेणु जानते हो जानते हो समस्ते किसी ना कि पाप कार्य कर ତାହେଲେ ଏଥିରୁ କେମିତି ଜଣେ ମୁକ୍ତ ପାଇପାରିବ ମୁକ୍ତି ହେଇପାରିବେ ତେଣୁ ସେ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ବହୁତ ପ୍ରକାର ପ୍ରାୟଶ୍ଚିତ ରହିଛି ଯୋଉ ପ୍ରାୟଶ୍ଚିତ କଲେ ଜଣେ ହୁଏତ ପାପରୁ ମୁକ୍ତ ହେଇପାରେ ତପସା ବ୍ରହ୍ମଚର୍ଯ୍ୟେନ ସମୀନ ଚ ଦମୀନ ଚ ତ୍ୟାଗେନ ସତ୍ୟ ଶୌଚାଭ୍ୟାମ ଜମିନ ନିୟମେନ ବା ଏସବୁ କର୍ମ ପ୍ରାୟଶ୍ଚିତ ବିଷୟରେ କୁହାଯାଉଛି ବହୁତ ପ୍ରକାର ତପସ୍ୟା ରହିଛି ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ 9 ପ୍ରକାର ତପସ୍ୟା ବିଷୟରେ ବର୍ଣ୍ଣନା କରାଯାଇଛି ଶାରୀରିକ ତପସ୍ୟା ମାନସିକ ତପସ୍ୟା ବାହ୍ୟିକ ତପସ୍ୟା ଏ ପୁଣି ସବୁ ତପସ୍ୟାକୁ 3 ଗୁଣ ଭିତରେ ରହିଛି ସତ୍ଵ ରଜ ତମ ଏଭଳି ଭାବରେ 9 ପ୍ରକାର ତପସ୍ୟା ବିଷୟରେ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ବିଭିନ୍ନ ଶାସ୍ତ୍ରମାନଙ୍କରେ ମଧ୍ୟ ବହୁତ ପ୍ରକାର ତପସ୍ୟା ବିଷୟରେ ବର୍ଣ୍ଣନା କରାଯାଇଛି ତେଣୁ ଏଇଭଳି ଭାବରେ କର୍ମ ପ୍ରାୟଶ୍ଚିତ ଯୋଉ ରହିଛି ଏ କର୍ମ ପ୍ରାୟଶ୍ଚିତ କଲେ ମଧ୍ୟ ଜଣଙ୍କର ପୁଣି ସେ ପାପ ପ୍ରବୃତ୍ତି ରହିବ ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି କ୍ୱଚିତ୍ ନିବର୍ତ୍ତତେ ଅଭଦ୍ରା କ୍ୱଚିତ୍ ଚରତି ତତ୍ପୁନଃ ପ୍ରାୟଶ୍ଚିତ ମତ ପାର୍ଥ କୁଞ୍ଜର ମନି କୁଞ୍ଜର ଶୌଚପଦ ଏଣେ ହୁଏତ ବହୁତ ପ୍ରକାର ପ୍ରାୟଶ୍ଚିତ କରିଥାଇ ପାରନ୍ତି ସବୁ ପ୍ରକାର ପାପକର୍ମ ନିବୃତ୍ତ ରହିବା ପାଇଁ ଚେଷ୍ଟା କରିଥାଇ ପାରନ୍ତି ବହୁତ ପ୍ରକାର ପ୍ରାୟଶ୍ଚିତ କରିଥାଇ ପାରନ୍ତି, କିନ୍ତୁ ହେଲେ ମଧ୍ୟ ପୁଣି ସେ ମନ ରହିଥିବାରୁ ପୁଣି ସେଥିରେ ପାପ କାର୍ଯ୍ୟରେ ପୁଣି ସେ ଲିପ୍ତ ରହୁଛି। ତେଣୁ ଏଇ ଯେଉଁ ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ କଥା ଆପଣ କହିଲେ, ଇଏ ମୁଁ ଭାବୁଛି ଇଏ ହେଉଛି କୁଞ୍ଜର ଶୌଚବତ। କୁଞ୍ଜର ଶୌଚବତ ମାନେ ଯେଉଁ ହାତୀ ଯେତେବେଳେ ସ୍ନାନ କରୁଛି, ସ୍ନାନ କରିସାରି ଆସିଲା ପରେ ସେ ପୁଣି ସେଇ ମାଟିରେ ବଳି ହେଉଛି, ନିଜ ଶରୀରରେ ମାଟି ବଳି ହେଉଛି। ତେଣୁ ଏଇ ଯେଉଁ ପ୍ରାୟଶ୍ଚିତ ସବୁ ହେଲା, ଏ ପ୍ରାୟଶ୍ଚିତ କରିକିରି ପୁଣି ତ ସେଇ ପୁଣି ସେଇ ସେଇ ପାପ କାର୍ଯ୍ୟରେ ଲିପ୍ତ ରହିଲେ ତାହେଲେ ଆଉ ତାର ମୂଲ୍ୟ କ'ଣ ହେଲା? ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଯେମିତି ଆମର ରହିଛି ଖ୍ରୀଷ୍ଟିଆନ ମାନଙ୍କର, ତାଙ୍କର ମଧ୍ୟ ପ୍ରାୟଶ୍ଚିତ ବ୍ୟବସ୍ଥା ରହିଛି। ତାଙ୍କର ସବୁଦିନେ ସପ୍ତାହରେ ଥରେ ଶୁକ୍ରବାର ସେମାନେ ଯାଆନ୍ତି ଚର୍ଚ୍ଚକୁ, ରବିବାର ଯାଆନ୍ତି। ତେଣୁ ସେଠି ସେମାନେ କନଫେସନ କରନ୍ତି, ସେମାନେ ଯେ ସ୍ୱୀକାର କରନ୍ତି ମୁଁ ଏଇଭଳି ଭାବରେ ସବୁ ପାପ କାର୍ଯ୍ୟ କରିଛି, ଏଇ ପାପ କାର୍ଯ୍ୟ କରିଛି ବୋଲି କହିଦେଲେ ତାଙ୍କ ଧାରଣା ଯେ ଯୀଶୁଖ୍ରୀଷ୍ଟ ତାଙ୍କୁ ସବୁ ସେ ପାପରୁ ମୁକ୍ତ କରିବେ। କିନ୍ତୁ କହିଦେଇ ଆସିଲେ ପୁଣି ସେଇ ପାପ କାର୍ଯ୍ୟ କଲେ, ପୁଣି ସୋମବାରରୁ ଶନିବାର ପୁଣି ସବୁ ପ୍ରକାର କାର୍ଯ୍ୟ କଲେ, ସେମାନେ ଚିନ୍ତା କଲେ ରବିବାର ତ ମୁଁ ଯାଇ କନଫେସନ କରିବି ଆଉ କ'ଣ ଅସୁବିଧା ଅଛି। ତେଣୁ ଏ ଯେଉଁ ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ ରହିଛି, ପ୍ରାୟଶ୍ଚିତ କଲେ ମଧ୍ୟ ପୁଣି ତ ମନ ସେଇ ପାପ କାର୍ଯ୍ୟ ପ୍ରତି ଧାବିତ ହବ, ତାହେଲେ କେମିତି ଜଣେ ଏଇ ଯେଉଁ ପ୍ରାୟଶ୍ଚିତ ରହିଛି, ଏ ପ୍ରାୟଶ୍ଚିତକୁ କୁଞ୍ଜର ଶୌଚ ବା ହାତୀ ସ୍ନାନ ସହିତ ତୁଳନା କରାଯାଇଛି? ତେଣୁ ପରୀକ୍ଷିତ ମହାରାଜଙ୍କର ଏ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଜ୍ଞାନ ପ୍ରାୟଶ୍ଚିତ ବିଷୟରେ କହୁଛନ୍ତି। ଜ୍ଞାନ ପ୍ରାୟଶ୍ଚିତ ମାନେ ବିଭିନ୍ନ ପ୍ରକାର ଶାସ୍ତ୍ର ଆଲୋଚନା ମାଧ୍ୟମରେ ଦେହ ବା ବୁଦ୍ଧିଜଂ ଧୀରା ଧର୍ମଜ୍ଞା ଶ୍ରଦ୍ଧଜ୍ଞା ଶ୍ରଦ୍ଧାନୃତା କ୍ଷିପନ୍ତି ଏବଂ ମହଦପି ବେଣୁ ଗୁଣ୍ମ ଇବାନଳ। ବିଭିନ୍ନ ପ୍ରକାର ଶାସ୍ତ୍ର ଅନୁସନ୍ଧାନ ମାଧ୍ୟମରେ, ଜ୍ଞାନ ଆଲୋଚନା ମାଧ୍ୟମରେ ଜଣେ ଜ୍ଞାନ ପ୍ରାୟଶ୍ଚିତ କରିପାରେ, କିନ୍ତୁ ଏ ଜ୍ଞାନ ପ୍ରାୟଶ୍ଚିତ କଲେ ମଧ୍ୟ ତାଙ୍କର ଯଦିଓ ପାପ ସବୁ ଦୂର ହେଇଯାଉଛି, ତଥାପି ସେଇଟାକୁ ସୁଖଦେବ ସେ କହୁଛନ୍ତି ବେଣୁ ଗୋର୍ମ ଇବାନଳ। ଯେମିତି ବାଉଁଶରେ, ବାଉଁଶ ଗଛରେ ଆପଣମାନଙ୍କ ଗ୍ରାମରେ ବହୁତ ବାଉଁଶ ଗଛ ଥିବ, ବାଉଁଶ ବୁଦା ଅଛି, ଯଦି କୌଣସି କାରଣରୁ ନିଆଁ ଲାଗିଗଲା, ବାଉଁଶ ବୁଦାଟି ନଷ୍ଟ ହେଇଗଲା, ତାହେଲେ କ'ଣ ହବ? ପୁଣି ଯେତେବେଳେ ବର୍ଷା ହବ ପୁଣି ବୁଦା ଉଠିବ, ଗଜା ହବ। ତେଣୁ ସେଇଥିରେ ମଧ୍ୟ ପରୀକ୍ଷିତ ମହାରାଜ ସନ୍ତୁଷ୍ଟ ହେଇପାରୁନାହାନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ପ୍ରକୃତ ପ୍ରାୟଶ୍ଚିତ ବିଷୟରେ ଅନ୍ତିମରେ କହୁଛନ୍ତି ଯେ କେଜି କେବଳିଆ ଭକ୍ତିଆ ବାସୁଦେବ ପରାୟଣ ଅଘଂ ଧୁନ୍ନତି କାର୍ଷ୍ଣୀନ ନିହାର ମୋ ଭାସ୍କର। ବହୁତ ଏଇ ଭକ୍ତି ମାର୍ଗକୁ ବହୁ କ୍ୱଚିତ ଲୋକ ଆସନ୍ତି କେଚିତ, କାରଣ ସେମାନେ ଜାଣିପାରନ୍ତି ନାହିଁ ଯେ ପ୍ରକୃତରେ ଭକ୍ତିଟା ହିଁ ଶ୍ରେଷ୍ଠ ଉପାୟ, ଭଗବାନ ପ୍ରାପ୍ତ ହେବାର ଶ୍ରେଷ୍ଠ ଉପାୟ ହେଉଛି ଭକ୍ତି। ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି, ଗୋଟେ ହେଉଛି ଗୁହ୍ୟ, ଗୋଟେ ହେଉଛି ଗୁହ୍ୟତର ଏବଂ ଆଉ ଗୋଟେ ହେଉଛି ଗୁହ୍ୟତମ ଜ୍ଞାନ। ତେଣୁ ଏଇ ଯେଉଁ ଗୁହ୍ୟତମ ଜ୍ଞାନ ଏଇଟାକୁ ସମସ୍ତେ ବୁଝିପାରନ୍ତି ନାହିଁ, କ୍ୱଚିତ ଲୋକ ବୁଝନ୍ତି। ଏ ଗୁହ୍ୟତମ ଜ୍ଞାନ ହେଉଛି ଭକ୍ତି। ଭକ୍ତି ଜଣେ ଯଦି ଆଚରଣ କରିବେ ତାହେଲେ ତାଙ୍କର ଏଇ ଯେଉଁ ବିଭିନ୍ନ ପ୍ରକାର ପାପର ରହିଛି, ପରିଣାମ ରହିଛି, ପାପର କ୍ରିୟା ପ୍ରତିକ୍ରିୟା ସବୁ ରହିଛି, ସେଥିରୁ ସମସ୍ତ ପାପରୁ ସେ ମୁକ୍ତ ହେଇପାରିବେ ଭକ୍ତି ମାଧ୍ୟମରେ। ଏଇଟାକୁ ସାଧାରଣତଃ ଲୋକମାନେ ବୁଝିପାରନ୍ତି ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି କେଜି କେବଳିଆ ଭକ୍ତିଆ ବାସୁଦେବ ପରାୟଣ, ଯେଉଁମାନେ ଭଗବାନ ବାସୁଦେବଙ୍କର ଭକ୍ତ ଯେଉଁମାନେ, ସେମାନେ ଅଘମ ଧୁନ୍ନତି କାଶ୍ନେନ, ଯେତେ ପ୍ରକାର ପାପ କାର୍ଯ୍ୟ ଥିଲେ ମଧ୍ୟ କରିଥିଲେ ମଧ୍ୟ ସେସବୁ ସଫା ହେଇଯିବ ଭକ୍ତି ମାଧ୍ୟମରେ। କିଭଳି ନା ଅଘମ ଧୁନ୍ନତି କାଶ୍ନେ ନିହାର ମିହ ଭାସ୍କର, ଯେମିତି ଶୀତଦିନେ ଆପଣମାନେ ଦେଖୁଥିବେ କୁହୁଡ଼ି ଥିବ, କିନ୍ତୁ ଯଦି ଖରା ଟିକେ ଅଧିକା ହେଇଗଲା, ସୂର୍ଯ୍ୟ ତାପ ଟିକେ ଅଧିକା ହେଇଗଲା, ତାହେଲେ ସେ କୁହୁଡ଼ି ସବୁ ଚାଲିଯିବ। ସେଭଳି ଭାବରେ ଯିଏ ଯେତେ ପ୍ରକାର ପାପ କାର୍ଯ୍ୟ କରିଥିଲେ ମଧ୍ୟ ଜଣେ ଭଗବାନଙ୍କର ଭକ୍ତି କଲେ ତାହେଲେ ସେ ପାପ କାର୍ଯ୍ୟରୁ ଯେଉଁ ପ୍ରତିକ୍ରିୟା ରହିଛି, ପାପ କର୍ମ ପ୍ରତିକ୍ରିୟା ସେ ପୂର୍ଣ୍ଣ ଭାବରେ ମୁକ୍ତ ହେଇପାରିବ। ଭକ୍ତି ମାଧ୍ୟମ ଭକ୍ତି ଛଡ଼ା ଅନ୍ୟ କୌଣସି ଉପାୟରେ ଜଣେ ଏହିସବୁ ପୂର୍ଣ୍ଣ ଭାବରେ ପାପକର୍ମ ପ୍ରତିକ୍ରିୟାରୁ ମୁକ୍ତ ହେଇପାରିବ ନାହିଁ। ଏବଂ ଜ୍ଞାନ ମାର୍ଗରେ ଯଦିଓ ସେ ଯଦିଓ ଜ୍ଞାନ ପ୍ରାୟଶ୍ଚିତ ରହିଛି, ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି, ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମାଁ ପ୍ରପଦ୍ୟତେ। ଜ୍ଞାନୀ ଲୋକକୁ ବହୁତ ଜନ୍ମ ବିତିଗଲା ପରେ ସେ ଜାଣୁଛି ପ୍ରକୃତରେ ଭଗବାନ ବାସୁଦେବ ହେଉଛନ୍ତି ସବୁକିଛିର ମୂଳ। ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ଯେଉଁମାନେ ଜାଣୁଛନ୍ତି ଯେ ଭଗବାନ ବାସୁଦେବ ହେଉଛନ୍ତି ସବୁକିଛିର ମୂଳ, ସେମାନେ ହେଉଛନ୍ତି ପ୍ରକୃତରେ ମହାତ୍ମା। ତେଣୁ ଜ୍ଞାନ ମାର୍ଗରେ ଯେତେବେଳେ ଯେତେବେଳେ ଜଣେ ଅଗ୍ରସର ହେଉଛି, ତାକୁ ବହୁତ ଜନ୍ମ ବିତେଇବାକୁ ପଡୁଛି। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯେମିତି ଆପଣଙ୍କର ଭୁବନେଶ୍ୱରରେ ଆଜିକାଲି ବହୁତ ପ୍ରକାର 25-30 ନାହାରା ଘର ସବୁ ହେଇଗଲାଣି। ଗୋଟେ ଥରେ କଣ ହେଇଛି, ଦୁଇ ଜଣ ବ୍ୟକ୍ତି ଯାଉଛନ୍ତି, 30 ମହଲା ଘରେ ରହିଛନ୍ତି ସିଏ। ତେଣୁ ଯେହେତୁ ଯାଉଛନ୍ତି, ସବୁ କଥା ହେଇକା ଯାଉଛନ୍ତି, 30 ମହଲା ସେଦିନ କୌଣସି କାରଣରୁ ଲାଇନ ନାହିଁ, ଦେଇକିରି ସବୁ ଚାଲିକି ଯିବାକୁ ପଡୁଛି, ଚାଲିକି ଯାଉଛନ୍ତି। ତେଣୁ ଏ ସମୟ ଯେଉଁ କଷ୍ଟ ହେଉଛି, ସେ କଷ୍ଟକୁ ଦୂର କରିବା ପାଇଁ ସେମାନେ ଜଣେ ଜଣେ ଗୋଟେ ଗୋଟେ କଥା କହୁଛନ୍ତି, ତେଣୁ ଅନ୍ୟମାନେ ଶୁଣୁଛନ୍ତି, 3-4 ଜଣ ବ୍ୟକ୍ତି ମିଶିକି ଯାଉଛନ୍ତି। ତେଣୁ ବିଭିନ୍ନ ପ୍ରକାର ଯାହାର ଯେଉଁ ପ୍ରକାର ଯେଉଁ ଦୁଃଖ ରହିଛି, ସେସବୁ କହୁଛି, ମୋର ଏମିତି ଦୁଃଖ ହେଇଥିଲା, ମୋ ଜୀବନରେ ଏଇଭଳି ଭାବରେ ଦୁଃଖ ହେଇଥିଲା, ସେ କହିଲା ମୋ ଜୀବନରେ ଏଇଭଳି ଭାବରେ ଦୁଃଖ ହେଇଥିଲା, ଏଇଭଳି ଭାବେ କହିକିରି ଅନ୍ତିମରେ ବହୁତ କଷ୍ଟ ସ୍ୱୀକାର କରି ଯେତେବେଳେ 30 ମହଲା ପାଖରେ ପହଞ୍ଚିଗଲେ, ସେତେବେଳେ ଜଣେ କହୁଛି, ସବୁଠୁ ବଡ଼ ଦୁଃଖ ହେଉଛି ଯେ ମୁଁ ଏ ଯେଉଁ ଚାବିଟା, ଏ ଘରର ଚାବିଟା ତଳେ ରହିଯାଇଛି, ମାନେ ପୁଣି ଥରେ 30 ମହଲା ସେ ଆସିକିରି ଆଉ ଥରେ ଯିବାକୁ ପଡିବ। ତେଣୁ ଏଇଭଳି ଭାବରେ ପ୍ରଭୁପାଦ ମହାରାଜ କହନ୍ତି ଯେ ଯେଉଁ ଲିଫ୍ଟ ରହିଛି ଏବଂ ସିଡ଼ି ମଧ୍ୟ ରହିଛି, ସିଡ଼ିରେ ଯିବାକୁ ହେଲେ ବହୁତ ସମୟ ଦରକାର ଏବଂ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡିବ, କିନ୍ତୁ ଲିଫ୍ଟରେ ଚାଲିଗଲେ ସାଙ୍ଗେ ସାଙ୍ଗେ 30 ମାରିଦେଲେ ଯାଇ 30 ମାରିଲେ ପହଞ୍ଚିବେ। ସେଇଭଳି ଭାବରେ ଭକ୍ତି ହେଉଛି ସେଇଭଳି ଭାବରେ ଜଣେ ଭକ୍ତି ଆଚରଣ କରୁଛନ୍ତି ମାନେ ସମସ୍ତ ପ୍ରକାର ପାପ କର୍ମ ପ୍ରତିକ୍ରିୟାରୁ ମୁକ୍ତ ହେଇଯିବେ। ସେଥିପାଇଁ ଭଗବାନ କହୁଛନ୍ତି, କ୍ଷିପ୍ରଂ ଭବତି ଧର୍ମାତ୍ମା। ସେମାନେ ଯେତେ ପ୍ରକାର ଅଧର୍ମ କାର୍ଯ୍ୟ କରନ୍ତୁ ନା କାହିଁକି, ଯଦି ଭଗବାନଙ୍କର ଭକ୍ତି ଆଚରଣ କରୁଛନ୍ତି, ତାହେଲେ ଖୁବ୍ ଶୀଘ୍ର ସେ ଧର୍ମାତ୍ମା ହେଇଯିବେ, କ୍ଷିପ୍ରଂ ଭବତି ଧର୍ମାତ୍ମା। ଏବଂ ସଶତ ଶାନ୍ତି ନିଗଚ୍ଛତି, ପୂର୍ଣ୍ଣ ଭାବରେ ସେ ଶାନ୍ତି ପ୍ରାପ୍ତ ହେବେ। ଭଗବତ ଗୀତାର ବିଭିନ୍ନ ସ୍ଥାନରେ ଭଗବାନ ଶାନ୍ତି ପ୍ରାପ୍ତର ଉପାୟ ବର୍ଣ୍ଣନା କରିଛନ୍ତି, ବହୁତ ସ୍ଥାନରେ ଭଗବାନ କହିଛନ୍ତି କେମିତି ଜଣେ ଜଣେ ଶାନ୍ତିରେ ରହିପାରିବ। ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି, ନାସ୍ତି ବୁଦ୍ଧିର ଯୁକ୍ତସ୍ୟ ନ ଚା ଯୁକ୍ତସ୍ୟ ଭାବନା ନ ଚା ଭାବୟତ ଶାନ୍ତି ଅଶାନ୍ତସ୍ୟ କୃତ ସୁଖମ। ଯଦି ଆମର ବୁଦ୍ଧି ଆମେ ଭଗବାନଙ୍କ ସହିତ ଯୁକ୍ତ କରିନେ, ନାସ୍ତି ବୁଦ୍ଧିର ଯୁକ୍ତସ୍ୟ ନ ଚ ଯୁକ୍ତସ୍ୟ ଭାବନା, ଆମର ଚିନ୍ତାଧାରା ଆମ ମନକୁ ମଧ୍ୟ ଆମେ ଭଗବାନଙ୍କ ସହିତ ଯୁକ୍ତ କରିନେ, ମନରେ ଭଗବାନଙ୍କୁ ଆମେ ଚିନ୍ତା କରୁନେ, ନ ଚା ଭାବ ଏତ ଶାନ୍ତି। ତେଣୁ ଯେହେତୁ ଆମେ ଭଗବାନଙ୍କ ସହିତ ଯୁକ୍ତ ହେଇନେ, ତେଣୁ ଆମେ ଶାନ୍ତି ପ୍ରାପ୍ତ ହେଇପାରୁନେ। ଏବଂ ଜଣେ ଯଦି ଶାନ୍ତି ପ୍ରାପ୍ତ ହେଇପାରୁନାହିଁ, ତାହେଲେ ସୁଖ କେମିତି ସେ ପ୍ରାପ୍ତ ହେଇପାରିବ। ତେଣୁ ଜଣେ ଯେତେବେଳେ ଭଗବାନଙ୍କ ସହିତ ଯୁକ୍ତ ହେଉଛନ୍ତି, କ୍ଷିପ୍ରଂ ଭବତି ଧର୍ମାତ୍ମା ଶଶ୍ୱତ ଶାନ୍ତି ନିଗଚ୍ଛତି, ସବୁବେଳେ ପାଇଁ ସେମାନେ ଶାନ୍ତିରେ ଶାନ୍ତିରେ ରହିପାରିବେ, ଶାନ୍ତି ପ୍ରାପ୍ତ ହେଇପାରିବେ, ନିଗଚ୍ଛତି। କୌନ୍ତେୟ ପ୍ରତିଜାନୀ ହି ନ ମେ ଭକ୍ତ ପ୍ରଣଶ୍ୟତି। ଏ ଯେଉଁମାନେ ଭଗବତ ଗୀତାରେ ଶ୍ଳୋକଟି ପାଠ କରୁଥିବେ, ଏଥିରେ ଆମର ଟିକେ ଅନୁବାଦ ଯେଉଁ ରହିଛି ଓଡ଼ିଆର ଅନୁବାଦଟା, ଏଇଟା ଠିକ୍ ହେଇନି, ଅନୁବାଦ ରହିଛି ମୁଁ ଠିକ୍ ରୂପେ ଏହା ଘୋଷଣା କରୁଛି, କିନ୍ତୁ ପ୍ରକୃତରେ ଏଇଟା ଠିକ୍ ନୁହଁ। ଏଇଟା ହବ, ହେ କୁନ୍ତିପୁତ୍ର, ପ୍ରଭୁପାଦ ମହାରାଜ ଯେଉଁ ଲେଖିଛନ୍ତି ଇଂଲିଶରେ, ଇଂରାଜୀରେ ଟ୍ରାନ୍ସଲେସନ୍ କରିଛନ୍ତି, ସେ କହୁଛନ୍ତି, ଓ ସନ୍ ଅଫ୍ କୁନ୍ତି, ଡିକ୍ଲେୟାର ଇଟ୍ ବୋଲ୍ଡଲି ଦାଟ୍ ମାଇ ଡିଭୋଟି ନେଭର୍ ପେରିସେସ୍। ତେଣୁ ସେଠି ତାର ଅର୍ଥ ହେଉଛି, ହେ କୁନ୍ତିପୁତ୍ର, ତମେ ଦୃଢ଼ ଭାବରେ ଏହା ଘୋଷଣା କର
যে মোর ভক্তর কেবেলে বিনাশ না হবনি। তেমনি এটি প্রশ্ন আসব যে ভগবান নিজে কাহিঁ ঘোষণা না করি কুন্তি পুত্র বা অর্জুন কৌশল তুমি ঘোষণা কর, এটা গোটে প্রশ্ন আসবে। আচার্য মানে টিকার এটা কে কী ভগবান ভগবদ গীতা অন্তিম আপনার দেখবে অষ্টাদশ অধ্যায় 65 শ্লোকরে ভগবান কেছেন মন্মনা ভব মদ ভক্ত মদ জাজি মাম নমস্করু মামি বস্যসি সত্যন্তে প্রতিজানে প্রিয়সি মে। সেটি সে নিজে ঘোষণা করছেন, নিজে প্রতিজ্ঞা করছেন, প্রতিজানে মু ঘোষণা করছি তুমি মো পাখ নিশ্চিন্ত ভাবে আসব। কিন্তু এটি কী কে তুমি ঘোষণা কর, নিজে ভগবান কী নিজে ঘোষণা না কলে?
তার সব কারণ রয়েছে কোণ না, ভগবান নিজের ভক্তর কথা কু নিজের ভক্ত কু রক্ষা করা, নিজের ভক্তর প্রতিজ্ঞা কু রক্ষা করা দরকার পড়লে নিজের প্রতিজ্ঞা কু ভঙ্গ করতে। যেমন উদাহরণ স্বরূপ ভীষ্মদেব মহাভারত যুদ্ধে, মহাভারত যুদ্ধে ভগবান প্রতিজ্ঞা করে যে মু অস্ত্র গ্রহণ করবি না, কিন্তু ভীষ্ম প্রতিজ্ঞা করেদেলে। ভীষ্ম যে রয়েছে মহাভারত যুদ্ধে 18 দিন যে যুদ্ধ হয়েছি, ভীষ্মদেব 10 দিন সে সেনাপতি হয়েছিল। 10 দিন ভীষ্ম পর্ব যে বর্ণনা করা হয়েছে মহাভারতরে, ভীষ্মদেব 10 দিন ধরে সেনাপতিত্ব গ্রহণ করেছিল। তেমন সবুদিনে কৌরব পক্ষের বহুত লোক বহুত সৈন্য মানে হত হচ্ছেন, পাণ্ডব পক্ষের যদিও হত হচ্ছেন, কিন্তু কৌরবঙ্কর বেশি ক্ষতি হচ্ছে। তেমন দুর্যোধন সে ভীষ্মঙ্ক উপরে বহুত তাঁকর ক্রোধ, এ ভীষ্মদেব পিতামহ সে পাণ্ডব মানক প্রতি তাঁকর যেহেতু রয়েছে তাঁকর স্নেহ রয়েছে, তেণুকরি সে পাণ্ডব মানক বিরুদ্ধে প্রকৃতির যুদ্ধ করুনাহান্তি। তেণুকরি সে গোটে দিন আসিকি কহিলে ভীষ্মদেবঙ্কু কহিলে, পিতামহ আপনার যদি যুদ্ধ করিয়া পাই ইচ্ছা করুনাহান্তি তাহলে আপনি এই সেনাপতি তো ত্যাগ করিদিয়ন্তু, অন্য কাহাকু মু দেবী দ্রোণাচার্য কি কর্ণ কাহাকে সেনাপতি গ্রহণ করিবে সেনাপতি পদ, আপন তো পাণ্ডব মানক বিরুদ্ধে কোনসি যুদ্ধ তাকু হত্যা করিবে নাহি, আপন তাঙ্ক প্রতি স্নেহ রয়েছে মমতা রয়েছে, তেণু আপন আউ এত্রু সেনাপতি পদরু ত্যাগ করন্তু। তেণু ভীষ্মদেব প্রতিজ্ঞা কলে, কালি যেমিতি হলে অর্জুনকু হত্যা করিবে, নহলে কৃষ্ণকু অস্ত্র ধারণ করিবে। ভগবান প্রতিজ্ঞা করছেন মু অস্ত্র ধারণ করিবিনি, কিন্তু ভীষ্ম প্রতিজ্ঞা করেদেলে মু অর্জুনকু হত্যা করিবি নহলে কৃষ্ণকু অস্ত্র ধারণ করিবি। তেমন এ কথা ভগবান জাঁপারে, ভগবান তো সর্বজ্ঞ, সমস্ত হৃদয়ের কথা জাঁতি অন্তর্যামী সে। তেমন সে কম কলে না, সে অর্জুনকু কহিলে আজি রাতে আপনি শোলে হব না, ভগবান পাণ্ডব সহ পাণ্ডব মানক যে রয়েছেন সুরক্ষা দায়িত্ব রয়েছে, পাণ্ডব মানে স্বয়ন করে যাচ্ছেন, মহাভারত যুদ্ধ যে 18 দিন হল পাণ্ডব মানে স্বয়ন করে যাচ্ছেন, কিন্তু ভগবান স্নান করু না, ভগবান বিরাসনানু গমন বিরাসন বিরাসন রয়েকি সে পাণ্ডব মান সুরক্ষা দেখ, সিকুরিটি গার্ড হিসাবে রয়েছেন ভগবান পাণ্ডব মানক। ভাগবত প্রথম সন্ধ্যা 16 অধ্যায়ে বর্ণনা করা যাই সে কথা, সারথ্য পারিষদ সেবনম সৌখ্য দৌত্য সখ্য দৌত্য এবং বিরাসনানু গমনম, বিরাসনের ভগবান রয়েকি সুরক্ষা দেখছেন পাণ্ডব মান। তেমনি আজ রাত্রে তুমি আর শোলে হব না, আজ চাল যা ভীষ্মক পাখ, তেমন ভীষ্ম পাখ সে পাঁচটি বাণ, ভীষ্ম পাঁচটি বাণ তৈরি করছেন, কেবল পাঁচটি বাণরে মু পাণ্ডব মানুষ হত্যা করবি, অন্তত পক্ষে কিছু নহলে মধ্যে মু যেমতি হলে অর্জুনকু হত্যা করবি কালি। তেণু ভগবান মনে পকাই দেলে অর্জুনকু, কহিলে যেতবে তুমি যেতবে বনবাস রয়েছিল গন্ধর মানে আসিকি কৌরব মান পক্ষর বিশেষ ভাবে দুর্যোধন কু বন্দী বনাইলে, তুমি দুর্যোধন কু রক্ষা করেছিল গন্ধর মানুষ মুক্ত করাইছিল, তেণু সে দুর্যোধন কিন্তু তুমি কিছু বর মোট গ্রহণ কর, তেমন বর্তমান সময় আসছে তুমি তাকে কিছু বর মাগ তাকে, তেমন সে যাই পৌঁছলে দুর্যোধন পাখে। মা ধর্ম যুদ্ধ যে হচ্ছে দিনবেলা যুদ্ধ হব, রাতবেলা পুঁ সে বন্ধু ভাবে চলবে, ତେଣୁ ପାଣ୍ଡବ ମାନେ ପୌରମାନଙ୍କ ଶିବିରକୁ ଯାଇ ବିଶେଷ ଭାବରେ ଭଗବାନ ଏବଂ ଅର୍ଜୁନ ଯାଇ ପହଞ୍ଚିଲେ, ଦୁର୍ଯ୍ୟୋଧନଙ୍କ ଶିବିରରେ ପହଞ୍ଚିଲେ। ଦୁର୍ଯ୍ୟୋଧନ ଯେତେବେଳେ ଦେଖିଲେ ଅର୍ଜୁନଙ୍କୁ, ସେତେବେଳେ ସେ କହିଲେ, କଣ ପାଇଁ ତମେ ଆସିଛ ଯୁଦ୍ଧ କ୍ଷେତ୍ରରେ? ତମେ ଚାହୁଁଛ କି? ତମେ ଯଦି ଚାହିଁବ ତାହେଲେ ମୁଁ ଏ ରାଜ୍ୟକୁ ତମକୁ ପ୍ରଦାନ କରିଦେବି। କଣ ପାଇଁ ତମେ ଚାହୁଁ? ନା ନା, ମୁଁ କିଛି ଚାହୁଁନି, ମୁଁ ଖାଲି ଚାହୁଁଛି ତମର ଏଇ ମସ୍ତକଟି, ଯୋଉ ମସ୍ତକରେ ଯୋଉ ଗ୍ରହଣ କରିଛ ମୁକୁଟ, ସେ ମୁକୁଟଟି ମୋତେ ଗୋଟେ ରାତି ପାଇଁ ଦେଇଥା। ତେଣୁ ସେ ଦୁର୍ଯ୍ୟୋଧନ ସେଇ ମୁକୁଟଟି ତାଙ୍କୁ ପ୍ରଦାନ କଲେ ଅର୍ଜୁନଙ୍କୁ। ଅର୍ଜୁନ ସେ ମୁକୁଟ ଗ୍ରହଣ କରିକି ଆସିକିରି ଭୀଷ୍ମଦେବଙ୍କ ପାଖରେ ପହଞ୍ଚିଲେ। ଭୀଷ୍ମଦେବ ସନ୍ଧ୍ୟାବେଳ ସମୟ ଏତେ ଆଲୋକ ଅଧିକା ହଉନି, ତାଙ୍କର 456 ବର୍ଷ, ଭୀଷ୍ମଦେବଙ୍କର ବୟସ ହଉଛି 456 ବର୍ଷ, ସେ ଜୀବନ ଧାରଣ କରିଥିଲେ। ତେଣୁ ସେ ଦେଖୁଛନ୍ତି ଏଇ ଯୋଉ ମୁକୁଟ ପିନ୍ଧିଛନ୍ତି, ଇଏ ଦୁର୍ଯ୍ୟୋଧନ ମୁକୁଟ। ତେଣୁ ସେ ଭାବୁଛନ୍ତି ଦୁର୍ଯ୍ୟୋଧନ ବୋଲି, ଅର୍ଜୁନକୁ ଠିକ ଭାବରେ ଚିହ୍ନି ପାରୁନାହାନ୍ତି। ତେଣୁ ଅର୍ଜୁନ କହିଲେ, ପିତାମହ, ସେ ଯୋଉ 5ଟି ବାଣ ଆପଣ ତିଆରି କରିଛନ୍ତି, ରଖିଛନ୍ତି ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ, ମୁଁ ଚାହୁଁଛି ଆପଣ ମୋତେ ସେ 5ଟି ବାଣକୁ ଦେଇଦିଅନ୍ତୁ, ମୁଁ କାଲି ଆପଣଙ୍କୁ ସେଟା ସବୁ ଦେବି। ତେଣୁ ଭୀଷ୍ମଦେବ ତାଙ୍କୁ ସେ 5ଟି ବାଣ ଦେଇଦେଲେ। ତାପରେ ତା ପରଦିନ ଯେତେବେଳେ ଜାଣିଲେ, ତାପରେ ଅର୍ଜୁନ ତାଙ୍କର ମୁକୁଟକୁ ଫେରେଇଦେଲେ, ଚାଲିଗଲେ। ତା ପରଦିନ ଯେତେବେଳେ ଭୀଷ୍ମ ଜାଣିଲେ ଯେ ପ୍ରକୃତରେ ଅର୍ଜୁନ ଛଦ୍ମ ବେଶରେ ସବୁ 5ଟି ବାଣ ନେଇଯାଇଛି, ସେତେବେଳେ ସେ ପ୍ରତିଜ୍ଞା କରେ ଯେ ମୁଁ ପାଣ୍ଡବ 5 ମାନଙ୍କୁ ହତ୍ୟା ନ କଲେ ମଧ୍ୟ ଅର୍ଜୁନକୁ ଆଜି ଯେମିତି ହତ୍ୟା କରିବି, ନହେଲେ କୃଷ୍ଣଙ୍କୁ ଅସ୍ତ୍ର ଧାରଣ କରେଇବି। ତେଣୁ ସେଦିନ ସେ ଭୀଷଣ ଯୁଦ୍ଧ କରିଛନ୍ତି। ଭୀଷଣ ଯୁଦ୍ଧରେ ଅର୍ଜୁନ, ଆମ ଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି, ଏ ଯୋଉ 18 ଦିନ କାଳ ଯୁଦ୍ଧ ହେଲା, ଅର୍ଜୁନଙ୍କର ସବୁଠୁ ପରିଶ୍ରମ ହଉଛି କଣ ନା, ତାଙ୍କର ଶରୀରରୁ ଟିକେ ଝାଳ ବାହାରିଛି, ଏତିକି ହଉଛି ସବୁଠୁ ବଡ ପରିଶ୍ରମ। ସେଦିନ ଭୀଷ୍ମଦେବ ଏଭଳି ଭୀଷଣ ଭାବରେ ଯୁଦ୍ଧ କଲେ, ତେଣୁ ଭଗବାନ ନିଜେ ଏଇ ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ ନିଜେ ଅସ୍ତ୍ର ଧାରଣ କଲେ। ଭାଗବତ ପ୍ରଥମ ସ୍କନ୍ଧ 9 ଅଧ୍ୟାୟରେ ଯେତେବେଳେ ଭୀଷ୍ମଦେବ ଭଗବାନଙ୍କର ସ୍ତୁତି କରୁଛନ୍ତି, ସେ ଏଇ କଥାଟି କହିଛନ୍ତି, ସ୍ୱ ନିଗମ ପାହାୟ ମତ୍ ପ୍ରତିଜ୍ଞା ରୀତମ ଅଧିକର୍ତ୍ତୁମ ଅବଭୂତ ରଥସ୍ଥୋ ଦ୍ରୁତ ରଥ ଚରଣ ଅଭ୍ୟା ଚଳତ୍ଗୁ ହନ୍ତୁମିବ ହରିବ ଗତୋତ୍ତରୀୟ। ସ୍ୱନିଗମ ଅପହାୟ, ଭଗବାନ ନିଜର ପ୍ରତିଜ୍ଞାକୁ ଭଙ୍ଗ କରିଦିଅନ୍ତି। ରୀତମ ଅଧିକର୍ତ୍ତୁ, ମୋର ପ୍ରତିଜ୍ଞାକୁ ଭଗବାନ ତାଙ୍କର ଭକ୍ତଙ୍କର ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ଦରକାର ପଡ଼ିଲେ ନିଜର ପ୍ରତିଜ୍ଞାକୁ ମଧ୍ୟ ଭଙ୍ଗ କରିଦିଅନ୍ତି। ସ୍ୱନିଗମ ଅପହାୟ ମତ୍ ପ୍ରତିଜ୍ଞା ରୀତମ ଅଧିକର୍ତ୍ତୁ ଅବକୃତ ରଥସ୍ତୋ, ସେଦିନ ଭଗବାନ ସେ ରଥରୁ ଡେଇଁ ପଡ଼ିଲେ, ବୋଲିବା ପାଇଁ ମଧ୍ୟ ସେ ତର ପାଇଲେନି, ଡେଇଁ ପଡ଼ିଲେ ରଥ ଉପରୁ। ଏବଂ ଦ୍ରୁତ ରଥଚରଣ, ଗୋଟେ ରଥ ଚକା ପଡ଼ିଥିଲା ଭଙ୍ଗା ରଥ ଚକାକୁ ଧରିକିରି, ଅଭ୍ୟାସ ଚଳକୁ ହନ୍ତୁମିବ ହରିବ ଗତୋତ୍ତରୀୟ, ଯେତେବେଳେ ଚାଲି ଯାଉଛନ୍ତି ସେ ରଥ ଚକାକୁ ଧରିକିରି, ସେତେବେଳେ ତାଙ୍କର ଉତ୍ତରୀ ଯେଉଁ ଧରିଛନ୍ତି, ଉତ୍ତରୀଟି ତଳେ ପଡ଼ିଯାଉଛି। ଏବଂ ଯେଉଁଭଳି ଭାବରେ ଗୋଟେ ସିଂହ ଗୋଟେ ହାତୀ ଉପରେ ଆକ୍ରମଣ କରନ୍ତି, ସେଭଳି ଭାବରେ ଭଗବାନ ଭୀଷ୍ମଦେବକୁ ହତ୍ୟା କରିବା ପାଇଁ ଧାଇଁ ଯାଉଛନ୍ତି। କିନ୍ତୁ ଭଗବାନ ଯେତେବେଳେ ଯାଇ ପହଞ୍ଚି ଯାଇଛନ୍ତି, ସେ ସମୟରେ ସନ୍ଧ୍ୟା ହେଇଯାଇଛି, ତେଣୁ ଆଉ ସେ ଅସ୍ତ୍ରକୁ ତ୍ୟାଗ କରିଛନ୍ତି। ତେଣୁ ଏଇ କଥାଟି ଭୀଷ୍ମଦେବ ଅନ୍ତିମରେ ସରସଜ୍ୟାରେ ପଡ଼ିଥିଲା ବେଳେ ସେଇ କଥା ସ୍ମୃତି ତାଙ୍କ ଜାଗରଣ ହେଇଛି, ଏବଂ ସେ ଭଗବାନ ସ୍ତୁତିରେ ସେ କଥାଟି କହୁଛନ୍ତି। ତେଣୁ ଭଗବାନ ଯେତେବେଳେ ଦରକାର ପଡ଼େ ନିଜର ପ୍ରତିଜ୍ଞା ମଧ୍ୟ ଭଙ୍ଗ କରନ୍ତି। ସେଇଥିପାଇଁ ଏଠି ଆଚାର୍ଯ୍ୟମାନେ କହୁଛନ୍ତି, ଭଗବାନ ନିଜେ ପ୍ରତିଜ୍ଞା ନ କରିକିରି ଅର୍ଜୁନଙ୍କ ମାଧ୍ୟମରେ ପ୍ରତିଜ୍ଞା କରାଉଛନ୍ତି। ଅନ୍ତେୟ ପ୍ରତିଜ୍ଞାନି ନମେ ଭକ୍ତ ପ୍ରଣଶ୍ୟତି, କଣ ପ୍ରତିଜ୍ଞା କରିବା ପାଇଁ କହୁଛନ୍ତି ନା, ତମେ ଘୋଷଣା କର ଯେ ମୋର ଭକ୍ତର କେବେ ହେଲେ ବିନାଶ ହେବ ନାହିଁ। ନମେ ଭକ୍ତ ପ୍ରଣଶ୍ୟତି, ଆହେ ନୀଳ ଶୈଳ ପ୍ରବଳ ମତ ବାରଣ ପ୍ରବଳ ବାରଣ ତ୍ରିପୁରବଣୀ ପଡ଼ିଥିଲା କସଣ ଗୌରବଣୀ ଭୂଗୋଣୀ
केड़े बड़ा विपत्ति रु उधारी लापन केड़े बड़ा विपत्ति रु उधारी लापन हरे नीला सैला हरि गज राज चिंता कला চক্র পেশি নাসি উধারি ল হরি পুরুষ ভাষণে শুনি দ্রৌপদী রজনান পুরুষ ভাষণে শুনি দ্রৌপদী রজনান কোটি বস্ত্র দেই হেলে লজ্জা কল ভরণ কোটি বস্ত্র কল ভরণ হরি নীর হরি প্রহ্লাদ পিতা সে যে বড় দুষ্ট দরুণ হরি প্রহ্লাদ পিতা সে যে বিদারি ল হরি রাবণ র ভাই বিভীষণ গলা শরণ রাবণ শরণ সংকে কল রজন শরণ সঙ্গী কহে সাল বেগহীন যতি রে
ভগবান যেতবে ভক্ত আর্তরে পড়ি যেত ভগবান নিবেদন করতে আপন প্রার্থনা করতে সেত ভগবান তা রক্ষা করতে বহু উদাহরণ রয়েছে তেমন সেভাবে ভাবে ভগবান নিজে ঘোষণা নকি অর্জুন মাধ্যমে সে কোথাও হে অর্জুন তুমি দৃঢ় ভাবে ঘোষণা কর যে মো ভক্তর কেবে বিনাশ হব না তেমন এই কথা কথা উপরে আমার অবশ্য রাখবে কৃষ্ণ বিশ্বাস পাাল যে ষড়বিধা শরণাগতি রয়েছে তাদের গোটিয়ে শরণাগতি হচ্ছে ভগবান নিশ্চিন্ত ভাবে আমি রক্ষা করবে এই বিশ্বাস রাখবার আছে অবশ্য রাখবে কৃষ্ণ বিশ্বাস পাাল তেমন ভগবান যেতবে কুহযাই দুর্বাসা মুনি যেত যাই ভাগবত নবমস্কন্ধে বর্ণনা করা যাই দুর্বাসা মুনি ভগবান জন শুদ্ধ ভক্ত অম্বরীশ মহারাজ প্রতি অপরাধ করে তা হত্যা করা নিজের জটা কু গোটে কৃত্য নামক রাক্ষস সৃষ্টি করি তা প্রেরণ করে କିନ୍ତୁ ଭଗବାନର ଭକ୍ତଙ୍କର ସବୁବେଳେ ଭଗବାନ ରକ୍ଷା କରନ୍ତି। ତେଣୁ ସୁଦର୍ଶନ ଚକ୍ର ଦୁର୍ବାସଙ୍କ ପଛରେ ଗୋଡ଼ିଲା। ଅମ୍ବରୀଶ ମହାରାଜ ଭୀତ ହେଇନାହାନ୍ତି, ନିଜ ଜୀବନ ପ୍ରତି ମଧ୍ୟ ତାଙ୍କର ଭୟ କରିନାହାନ୍ତି ଯେ ବର୍ତ୍ତମାନ ତୃତୀୟ ନାମକ ଅଗ୍ନି ରୂପକ ରାକ୍ଷସ ଆସୁଛି, ମୋତେ ଜଳେଇଦେବ, ଏକଥା କହି ସେ ଭୟ କରିନାହାନ୍ତି। ବରଂ ସେ ଯେଉଁ ସ୍ଥାନରେ ରହିଥିଲେ ସେଇ ସ୍ଥାନରେ ରହିଛନ୍ତି, ଟିକେ ବି ବିଚଳିତ ହେଇନାହାନ୍ତି। କିନ୍ତୁ ଭଗବାନଙ୍କର ସୁଦର୍ଶନ ଚକ୍ର ସାଙ୍ଗେ ସାଙ୍ଗେ ଆସି ସେ କୃତ୍ୟା ନାମକ ରାକ୍ଷସକୁ ହତ୍ୟା କରି ଦୁର୍ବାସଙ୍କ ପଛରେ ଗୋଡ଼େଇଲା। ଦୁର୍ବାସ ମୁନି ଏତେ ତାଙ୍କର ରହିଛି ଯୋଗ ଐଶ୍ୱର୍ଯ୍ୟ ସବୁ ରହିଛି, ଅଷ୍ଟାଙ୍ଗ ଯୋଗ ସିଦ୍ଧି ସବୁ ରହିଛି, ସବୁଠିକି ଚାଲିଲେ ନିଜକୁ ରକ୍ଷା କରିବା ପାଇଁ, କୋଉଠି କୋଉଠୁ ସେ ମୁକ୍ତ ହେଇପାରିଲେନି ସୁଦର୍ଶନ ଚକ୍ରର ଯୋଉ ତାପରୁ ସେ ମୁକ୍ତ ହେଇପାରିଲେ ନାହିଁ। ଏମିତି ଗର୍ଭୋଦକ ଜଳରେ ପ୍ରବେଶ କଲେ ମଧ୍ୟ ସେଥିରେ ମଧ୍ୟ ସୁଦର୍ଶନ ଚକ୍ର ଯାଇ ତାଙ୍କ ପଛରେ ଧାଉଁଛନ୍ତି। ବ୍ରହ୍ମାଙ୍କ ପାଖକୁ ଗଲେ ବ୍ରହ୍ମା କହିଲେ ମୁଁ ତୁମକୁ ରକ୍ଷା କରିପାରିବି ନାହିଁ। ଶିବଙ୍କ ପାଖକୁ ଗଲେ ଶିବଙ୍କର ଅଂଶରେ ଦୁର୍ବାସ ମୁନି ଜନ୍ମଗ୍ରହଣ କରିଛନ୍ତି। ଅନୁସୂୟାଙ୍କର ପୁତ୍ର, ଅନୁସୂୟାଙ୍କର ତିନି ଜଣ ପୁତ୍ର ଯିଏକି ବ୍ରହ୍ମା ବିଷ୍ଣୁ ଏବଂ ଶିବଙ୍କର ଅଂଶରେ ଆସିଛନ୍ତି। ବ୍ରହ୍ମାଙ୍କ ଅଂଶରେ ଆସିଛନ୍ତି ଦତ୍ତାତ୍ରେୟ, ବିଷ୍ଣୁଙ୍କ ବ୍ରହ୍ମାଙ୍କ ଅଂଶରେ ଆସିଛନ୍ତି ସୋମ, ଯିଏକି ଚନ୍ଦ୍ରବଂଶ ସୋମବଂଶ ବଜାଉଛି ଚନ୍ଦ୍ରଦେବ, ଚନ୍ଦ୍ରବଂଶ ତାଙ୍କଠାରୁ ଆରମ୍ଭ ହେଇଛନ୍ତି। ବ୍ରହ୍ମାଙ୍କ ଅଂଶରେ ଆସୁଛନ୍ତି ସୋମ, ଶିବଜୀଙ୍କ ଅଂଶରେ ଆସୁଛନ୍ତି ଦୁର୍ବାସା ଏବଂ ବିଷ୍ଣୁଙ୍କ ଅଂଶରେ ଆସୁଛନ୍ତି ଦତ୍ତାତ୍ରେୟ। ତେଣୁ ଦୁର୍ବାସା ହେଉଛନ୍ତି ଶିବଜୀଙ୍କ ଅଂଶରେ, ଶିବଜୀଙ୍କ ପୁତ୍ର ଭଳି ସେ। କିନ୍ତୁ ସେତେବେଳେ ଯେତେବେଳେ ଶିବଜୀଙ୍କ କୈଳାସ ପର୍ବତରେ ପହଞ୍ଚିଗଲେ, ତାଙ୍କୁ ରକ୍ଷା କରିବା ପାଇଁ ପ୍ରାର୍ଥନା କଲେ, ଶିବଜୀ କହିଲେ ମୁଁ ମଧ୍ୟ ତାଙ୍କୁ ରକ୍ଷା କରିପାରିବି ନାହିଁ। ଯେମିତି ତାଙ୍କୁ ବ୍ରହ୍ମା ରକ୍ଷା କରିପାରିନାହାନ୍ତି, ମୁଁ ମଧ୍ୟ ତାଙ୍କୁ ରକ୍ଷା କରିପାରିବି ନାହିଁ। କାହିଁକି ନା, ଏ ଯେଉଁ ସୁଦର୍ଶନ ଚକ୍ରକୁ ରକ୍ଷା କରିବା ପାଇଁ, ସୁଦର୍ଶନ ଚକ୍ର ଠାରୁ ଆମେ ତୁମକୁ ରକ୍ଷା କରିପାରିବୁ ନାହିଁ। ତମେ ଗୋଟେ, ମୁଁ ତମକୁ ଏତିକି ଉପଦେଶ ଦେବି, ତମେ ସେଇ ଯେଉଁ ସୁଦର୍ଶନ ଚକ୍ର ଯାହାର, ସେଇ ଭଗବାନ ବୈକୁଣ୍ଠ ପତି ବିଷ୍ଣୁଙ୍କ ପାଖକୁ ଯଦି ତମେ ଯିବ, ସିଏ ହୁଏତ ତମକୁ ରକ୍ଷା କରିପାରନ୍ତି। ତେଣୁ ବୈକୁଣ୍ଠ ଲୋକ ଯାଇ ପହଞ୍ଚିଲେ, ଏତେ ଯୋଗ ଶକ୍ତି ଥିଲା, ବୈକୁଣ୍ଠ ଲୋକ କେହି ଯାଇପାରିବେ ନାହିଁ। ଏ ଭୌତିକ ଜଗତର ଯେଉଁ ରହିଛି ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ ଦଶ ଗୁଣ ଅଧିକା। ଏ ଭୌତ ଏ ଭୌତିକ ଜଗତକୁ ପାର ହେଇକି କେହି ଚିତ୍ ଜଗତକୁ ଯାଇପାରିବେ ନାହିଁ। କିନ୍ତୁ ତାଙ୍କର ଏତେ ଶକ୍ତି ଥିଲା, ଯୋଗ ଶକ୍ତି, ଏ ଯୋଗ ଶକ୍ତି ମାଧ୍ୟମରେ ସେ ଯାଇଥିଲେ, ବୈକୁଣ୍ଠ ଲୋକ ଯାଇ ପହଞ୍ଚିଥିଲେ। କିନ୍ତୁ ସେଠି ମଧ୍ୟ ଭଗବାନ କହୁଛନ୍ତି, ମୁଁ ମଧ୍ୟ ତାଙ୍କୁ ରକ୍ଷା କରିପାରିବି ନାହିଁ। ଅହମ୍ ଭକ୍ତ ପରାଧୀନ ଇହ ସ୍ୱତନ୍ତ୍ର ଏବ ଦିଜ ସାଧୁବିଗ୍ରସ୍ତ ହୃଦୟ ଭକ୍ତି ଭକ୍ତ ଜନପ୍ରିୟ ସାଧବ ହୃଦୟମୟଂ ସାଧୁନାମ ହୃଦୟଂ ତୁହଂ ମଦନ୍ୟତେନ ଜାନାନ୍ତି ନାହଂ ତେଭ୍ୟ ମନାଗପି। ଭଗବାନ ଦୁର୍ବାସା ମୁନି କହୁଛନ୍ତି, ଯେତେବେଳେ ଭଗବାନଙ୍କ ଶରଣରେ ଯାଉଛନ୍ତି, ଦୁର୍ବାସ ହେଉଛନ୍ତି ଜଣେ ବ୍ରାହ୍ମଣ, ଅତ୍ରିଙ୍କର ପୁତ୍ର, ଅତ୍ରି ଅନୁସୂୟାଙ୍କ ପୁତ୍ର, ଅତ୍ରି ହେଉଛନ୍ତି ଋଷି ବ୍ରାହ୍ମଣ, ସେ ବ୍ରହ୍ମାଙ୍କର ପୁତ୍ର ହେଉଛନ୍ତି ଅତ୍ରି। ତେଣୁ ଦୁର୍ବାସ ଭଗବାନ ହେଉଛନ୍ତି ବ୍ରାହ୍ମଣ ଦେବ, ଆମେ ଭଗବାନଙ୍କୁ ପ୍ରାର୍ଥନା କରୁଛେ, ନମଃ ବ୍ରହ୍ମଣ ଦେବାୟ ବ୍ରାହ୍ମଣ ହିତାୟ ବୋଲି କହୁଛେ। ତେଣୁ ଦୁର୍ବାସା ମାନେ କହୁଛନ୍ତି, ଆପଣ ବ୍ରାହ୍ମଣଙ୍କୁ ରକ୍ଷା କରିବେନି, ଆପଣ ହେଉଛନ୍ତି ବ୍ରାହ୍ମଣ ଦେବ, ନା ମୁଁ କେମିତି ତମକୁ ରକ୍ଷା କରିବି, ତମକୁ ବ୍ରାହ୍ମଣଙ୍କୁ ରକ୍ଷା କରିବା ପାଇଁ ମୁଁ କ'ଣ ମୋର ଭକ୍ତକୁ ହତ୍ୟା କରିବି। ଏଇଭଳି ଭାବରେ ତାଙ୍କ ମନ ଭିତରେ ସବୁ ଚାଲିଛି, ଯୁକ୍ତି ସବୁ ଚାଲିଛି। ଆମର ଟୀକାରେ ଆଚାର୍ଯ୍ୟମାନେ ସବୁ ଟୀକାରେ କହୁଛନ୍ତି ସେ କଥା। ତେଣୁ ସେ କହୁଛନ୍ତି, ତମେ ତ ମୋର ହୃଦୟକୁ ତମେ ଜାଳି ଦେଇଛ, ମୋ ହୃଦୟକୁ ତମେ ରକ୍ଷା କରିନ, ନା କେମିତି ମୁଁ ଆପଣଙ୍କ ହୃଦୟକୁ ଜାଳିଲି, ନା ତମେ ଯେଉଁ କୃତ୍ୟା ନାମକ ରକ୍ଷସ ପ୍ରେରଣ କରିଥିଲ ଅମ୍ବରୀଶକୁ ଜାଳିବା ପାଇଁ, ଅମ୍ବରୀଶ ହେଉଛନ୍ତି ମୋର ହୃଦୟ, ସାଧବ ହୃଦୟଂ ମୟଂ, ଆମେ ଯେଉଁ ପ୍ରାର୍ଥନା କରୁଛେ, ଗୁରୁଦେବଙ୍କୁ ବନ୍ଦନା କରୁଛେ, କହୁଛେ ଭଗବାନ ଗୁରୁଦେବଙ୍କୁ ପ୍ରାର୍ଥନା କରୁଛେ, ତମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ ଗୋବିନ୍ଦ କହେନ ମମ ବୈଷ୍ଣବ ପରାଣ। ସାଧୁଙ୍କର ହୃଦୟ ହେଉଛନ୍ତି ଭଗବାନ ଏବଂ ଭଗବାନଙ୍କ ହୃଦୟ ହେଉଛନ୍ତି ସାଧୁ। ତେଣୁ ସାଧୁ ନିନ୍ଦା, ପ୍ରଥମ ଅପରାଧ ହେଉଛି ସାଧୁ ନିନ୍ଦା। ଭଗବାନ ସବୁକିଛି ସହି କରିପାରିବେ, କିନ୍ତୁ ସାଧୁ ନିନ୍ଦାକୁ ସହି କରିପାରିବେ ନାହିଁ। ତେଣୁ ଅମ୍ବରୀଶ ମହାରାଜଙ୍କ ପ୍ରତି ଯୋଉ ଅପରାଧ କରିଛନ୍ତି ଦୁର୍ବାସା, ଭଗବାନ ତାଙ୍କୁ ରକ୍ଷା କରିନାହାନ୍ତି। ଯଦିଓ ସେ ବ୍ରାହ୍ମଣ, ବହୁତ ଯୋଗ ତପସ୍ୟା ରହିଛି, ଯୋଗ ସିଦ୍ଧି ରହିଛି, କିନ୍ତୁ ତଥାପି ଭଗବାନ ତାକୁ ରକ୍ଷା କରିନାହାନ୍ତି। କିନ୍ତୁ ଭଗବାନ କହିଲେ, ମୁଁ ଗୋଟେ ଉପଦେଶ ଦେବି, ତମେ ଯଦି ସେଇ ଅମ୍ବରୀଶଙ୍କ ପାଖରେ ଯାଇକି କ୍ଷମା ପ୍ରାର୍ଥନା କରିବ, ତାହେଲେ ସେ ଯଦି ତମକୁ କ୍ଷମା କରିବେ, ତାହେଲେ ତମେ ଏଇ ସୁଦର୍ଶନ ଚକ୍ରରୁ ରକ୍ଷା ପାଇପାରିବ।
ସୁଦର୍ଶନ ଚକ୍ର ବର୍ତ୍ତମାନ ମୋର ଅଧୀନରେ ନାହିଁ, ମୁଁ କହିଲେ ମଧ୍ୟ ସେ ଶୁଣିବନି ସୁଦର୍ଶନ ଚକ୍ର। ଏଭଳି ଭଗବାନ ଭକ୍ତକୁ ରକ୍ଷା କରନ୍ତି। ତେଣୁ ଏଇ ଯୋଉ ଶ୍ଳୋକଟି ସେଥିପାଇଁ ବହୁତ ବହୁତ ଏଇ ଯୋଉ ବହୁତ ଗୁରୁତ୍ୱପୂର୍ଣ୍ଣ। ତ ତା ଦେହରେ ଯୋଉ ଏଇ ଯୋଉ ଭଗବାନ ନିଜେ ଘୋଷଣା ନ କରିକିରି ଅର୍ଜୁନଙ୍କ ଦ୍ଵାରା ଘୋଷଣା କରିଛନ୍ତି, ତାର ତାତ୍ପର୍ଯ୍ୟ ହେଉଛି ଏଇଟା ଯେ ଭଗବାନ ଯେତେ ଦରକାର ପଡ଼ିଲେ ନିଜର ପ୍ରତିଜ୍ଞା ମଧ୍ୟ ଭଙ୍ଗ କରନ୍ତି, କିନ୍ତୁ ଭଗବାନ ନିଜର ଭକ୍ତର ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ନିଜର ପ୍ରତିଜ୍ଞା ଦରକାର ପଡ଼ିଲେ ମଧ୍ୟ ଭଙ୍ଗ କରିପାରନ୍ତି, କିନ୍ତୁ ନିଜର ଭକ୍ତର ପ୍ରତିଜ୍ଞାକୁ ଭଙ୍ଗ କରନ୍ତି ନାହିଁ। ଆସନ୍ତା ରବିବାର ଆପଣମାନେ ଶ୍ରବଣ କରିବେ, ନୃସିଂହଦେବ ଯୋଉ ଆବିର୍ଭାବ ହେଇଛନ୍ତି, ବ୍ରହ୍ମା ଯୋଉ ପ୍ରତିଜ୍ଞା କରିଛନ୍ତି, ସବୁ ଅସମ୍ଭବ ଜିନିଷ, ଦିନରେ ମରିବନି କି ରାତିରେ ମରିବ ନାହିଁ, ଅସ୍ତ୍ରରେ ମରିବ ନାହିଁ କି ଶସ୍ତ୍ରରେ ମରିବ ନାହିଁ, ମନୁଷ୍ୟ ଦ୍ୱାରା ମରିବ ନାହିଁ କି ପଶୁ ଦ୍ୱାରା ମରିବ ନାହିଁ, ଭୂମିରେ ମରିବ ନାହିଁ କି ଜଳରେ ମରିବ ନାହିଁ, ଏଇଭଳି ଭାବରେ ଅନେକ ବର ସବୁ ପ୍ରଦାନ କରିଛନ୍ତି ବ୍ରହ୍ମା ହିରଣ୍ୟକଶିପୁ, ହିରଣ୍ୟକଶିପୁଙ୍କର ତପସ୍ୟାରେ ସନ୍ତୁଷ୍ଟ ହେଇକିରି, କିନ୍ତୁ ଭଗବାନ ତାଙ୍କର ଭକ୍ତ ପ୍ରତିଜ୍ଞାକୁ ରକ୍ଷା କରିଛନ୍ତି। ଭାଗବତ ସପ୍ତମ ସନ୍ତ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସତ୍ୟଂ ବିଧାତୁଂ ନିଜ ଭୃତ୍ୟ ଭାଷିତମ ବ୍ୟାପ୍ତିଂ ଚ ଭୂତେଷୁ ଅଖିଳେଷୁ ଚାତ୍ମନ ଅଦୃଶ୍ୟ ତାତ୍ୟ ତଦ୍ଭୂତ ରୂପମ ଉଦ୍ଭବନ ସ୍ତମ୍ଭେ ସବାୟାଂ ନ ମୃଗଂ ନ ମାନୁଷଂ। ସତ୍ୟଂ ବିଧାତୁ ନିଜ ଭୃତ୍ୟ ଭାଷିତମ, ଭଗବାନଙ୍କର ଭକ୍ତ ଯାହା କହିବେ ଭଗବାନ ସେଠୁ ରକ୍ଷା କରିବେ। ପ୍ରଭୁପାଦ ମହାରାଜ ଆସିଥିଲେ 1977 ଭୁବନେଶ୍ୱର ଆସିଥିଲେ, ସେ କହିଥିଲେ ଦିସ୍ ପ୍ଲେସ୍ ୱିଲ୍ ୱାନ୍ ଅଫ୍ ଦିସ୍ ଟେମ୍ପଲ୍ ୱିଲ୍ ବି ୱାନ୍ ଅଫ୍ ଦି ମୋଷ୍ଟ ଫେମସ୍ ଟେମ୍ପଲ୍ସ ଅଫ୍ ଦି ୱାର୍ଲଡ। ଆଜି ତାହା ସତ୍ୟରେ ପରିଣତ ହୋଇଛି। ପ୍ରଭୁପାଦ ମହାରାଜ ଯାହା କହିଥିଲେ ସେସବୁ ସତ୍ୟ, ଭଗବାନ ତାକୁ ସତ୍ୟରେ ପରିଣତ କରିଛନ୍ତି। ସେ କହିଥିଲେ ଏଠି ଗୌର ନିତାଇ ଏଠି ତମେ ତିଆରି କରିବ, ଜଗନ୍ନାଥ ବଳଦେବ ସୁଭଦ୍ରା ସେ ଆସିବେ ଏଠି ପହଞ୍ଚିବେ, ସତକୁ ସତ ସେଇଆ ହେଲା। ଜଗନ୍ନାଥ ବଳଦେବ ସୁଭଦ୍ରା ସେ ଆଉ ଜଣେ ଭକ୍ତଙ୍କର ଜଣେ ଆମର ଇସ୍କନ ଲାଇଫ୍ ମେମ୍ବର ଅଛନ୍ତି, ତାଙ୍କ ପାଖରେ ପୂଜିତ ହଉଥିଲେ, କିନ୍ତୁ ଯେତେବେଳେ ଆମର ମନ୍ଦିର ପ୍ରତିଷ୍ଠା ହେଲା ସେତେବେଳେ ସେ ଜଗନ୍ନାଥ ବଳଦେବ ସୁଭଦ୍ରା ତାଙ୍କୁ କହିଲେ ନା ନା ମୁଁ ଏଠି ପୂଜିତ ହେବିନି, ମତେ ନେଇକି ସେ ଇସ୍କନରେ ଛାଡ଼ିକି ଆସ। ତେଣୁ ସେ ଭକ୍ତ ଜଣକ ଆଣିକି ଜଗନ୍ନାଥ ବଳଦେବ ସୁଭଦ୍ରାଙ୍କୁ ମନ୍ଦିରରେ ଆମର ଦେଲେ, ମନ୍ଦିର ସେ ଆସ ଭଗବାନ ପ୍ରଭୁପାଦ ମହାରାଜ କହିଛନ୍ତି ଜଗନ୍ନାଥ ବଳଦେବ ସୁଭଦ୍ରା ଆସିବେ ଏଠି। ତେଣୁ ଭଗବାନର ଭକ୍ତଙ୍କର କଥାକୁ ଭଗବାନ ରକ୍ଷା କରନ୍ତି। ସତ୍ୟଂ ବିଧାତୁଂ ନିଜ ଭୃତ୍ୟ ଭାଷିତମ, ବ୍ରହ୍ମା ଯୋଉ ବର ଦେଇଥିଲେ ଯୋଉ ଅସମ୍ଭବ ବର ସେ ପ୍ରଦାନ କରିଥିଲେ, କିନ୍ତୁ ଭଗବାନ ତାଙ୍କର ଭକ୍ତଙ୍କର କଥାକୁ ରକ୍ଷା କରିବା ପାଇଁ ସେସବୁ ସତ୍ୟରେ ପରିଣତ କରିଛନ୍ତି। ସେଭଳି ଭାବରେ ଭଗବାନ ମଧ୍ୟ ନିଜେ ଯୋଉ ଏଇ ଯୋଉ କଥା କହିଛନ୍ତି ଭଗବତ ଗୀତାରେ ମଧ୍ୟ କହିଛନ୍ତି, ସେଟାକୁ ମଧ୍ୟ ରକ୍ଷା କରିଛନ୍ତି। ଭଗବାନ ନିଜେ ନିଜେ ଘୋଷଣା ନ କରି ତାଙ୍କର ଭକ୍ତଙ୍କ ମାଧ୍ୟମରେ ଘୋଷଣା କରୁଛନ୍ତି, ଭକ୍ତ ବୋଲି ସେ ଭଗବାନ ନିଜେ ନିଶ୍ଚିତ ଭାବେ ରକ୍ଷା କରିବେ ଭଗବାନ ଭକ୍ତଙ୍କୁ। ତେଣୁ ଭକ୍ତଙ୍କର ଇଏ ହଉଛି ଭକ୍ତଙ୍କର ଇଏ ଗୋଟେ ବିଶ୍ୱାସ ବା ଇଏ ତାଙ୍କର ଗୋଟେ ଭରସା, ଭଗବାନ ନିଶ୍ଚିନ୍ତ ଭାବେ ମୋତେ ରକ୍ଷା କରିବେ ଯେକୌଣସି ପରିସ୍ଥିତିରେ। ମ୍ରିୟମାଣ ହରେ ନାମ ଗୁଣନ୍ ପୁତ୍ରପଚାରିତମ ଅଜାମ ମିଳୋପି ଆଗାତ ଧାମ କିମୁତ ଶ୍ରଦ୍ଧା ଗୁଣନ୍। ଷଷ୍ଠ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ 49 ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଭଗବାନଙ୍କର କଥା ଛାଡ଼ନ୍ତୁ, ଭଗବାନଙ୍କର ନାମର ମହିମା ବର୍ଣ୍ଣନା କରୁଛନ୍ତି। ମ୍ରିୟମାଣ ମୃତ୍ୟୁମୁଖରେ ପଡ଼ିକିରି ଅଜାମିଳ ଭଗବାନଙ୍କର ନାମ ନେଇଥିଲା, ଯଦିଓ ଭଗବାନ ଅଜାମିଳ ନାରାୟଣ ନାମ ନେଇଥିଲା କିନ୍ତୁ ଭଗବାନଙ୍କୁ ଲକ୍ଷ୍ୟ କରି ନାମ ନେଇନଥିଲା। ଗୃଣନ୍ ପୁତ୍ର ପଚାରିତମ ନିଜର ଯୋଉ ଦଶମ ପୁତ୍ର 5 ବର୍ଷର ବାଳକ ତାକୁ ଲକ୍ଷ୍ୟ କରି ସେ ନେଇଥିଲା ଅଜା ନାରାୟଣ ନାମ ନେଇଥିଲା। ଏବଂ ଅଜାମିଳୋପି କହିବାର ଉଦ୍ଦେଶ୍ୟ ହେଉଛି ଅଜାମିଳ ଅନେକ ପ୍ରକାର ପାପ କାର୍ଯ୍ୟ କରିଥିଲା। ଆମର ଶ୍ରୀଗତ ଗୌରବନ୍ଦୀ ସାହେବ ମହାରାଜ କହନ୍ତି, ଚିତ୍ରଗୁପ୍ତ ତାର ଯୋଉ ପଞ୍ଜିକା ରହିଛି ଅଜାମିଳର ପଞ୍ଜିକା, ସମସ୍ତଙ୍କର ଗୋଟେ ପଞ୍ଜିକା ଆମର ରହିଛି, ଆମେ ଯେଉଁମାନେ ଚାକିରି କରିଛନ୍ତି ତାଙ୍କର ଯେମିତି CCR ମେଣ୍ଟେନ୍ ହେଉଛି, ସେଇଭଳି ଭାବରେ ସମସ୍ତଙ୍କର ଗୋଟେ ଚିତ୍ରଗୁପ୍ତ ପଞ୍ଜିକା ମେଣ୍ଟେନ୍ କରୁଛନ୍ତି, କିଏ କେତେ ପ୍ରକାର ପାପ କାର୍ଯ୍ୟ କଲେ କିଏ ପୁଣ୍ୟ କାର୍ଯ୍ୟ କଲେ ସେସବୁ ଲିପିବଦ୍ଧ ହେଉଛି ସେଠି। ତେଣୁ ସେ ପଞ୍ଜିକାଟି ଖତମ ହେଇଯାଇଥିଲା, ଶେଷ ହେଇଯାଇଥିଲା, ଆଉ ଆହୁରି କାଗଜ ଦରକାର ପଡ଼ିଲା, ଏକ୍ସଟ୍ରା ପେପର ଲଗେଇବାକୁ ପଡ଼ିଲା ତାହେଲେ। ଏତେ ପାପ କାର୍ଯ୍ୟ କରିଥିଲା ଅଜାମିଳ ପି ସେଥିପାଇଁ କହିଛି ପି ଶବ୍ଦ ବ୍ୟବହାର ଅପି ଶବ୍ଦ ବ୍ୟବହାର କରାଯାଇଛି ଏଭଳି ପାପୀ ବ୍ୟକ୍ତି ଅଜାମିଳ ପି ତେଣୁ ଭାଗବତ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ଯେ ମ୍ରିୟମାଣ ହରିନାମ ଗୁଣନ ପୁତ୍ର ପଚାରିତମ ଅଜାମିଳ ପି ଅଗାଧ ଧାମ ଭଗବାନ ଧାମ ସେ ଗଲେ କିମୁତ ଶ୍ରଦ୍ଧା ଗୁଣନ ଶ୍ରଦ୍ଧାରେ ଯଦି ଆମେ ଭଗବାନଙ୍କ ନାମ ନବା ତାହେଲେ ତାର କଣ ଫଳ ନ ହବ ବିଷ୍ଣୁ ଚକୁର ଠାକୁର ତାଙ୍କର ଭାଷାରେ କହୁଛନ୍ତି ଏଠି ଚାରୋଟି ଅସୁବିଧା ଅଜାମିଳ କ୍ଷେତ୍ରରେ ହେଇଥିଲା ଅଜାମିଳ ମୃତ୍ୟୁ ମୁଖରେ ପଡି ଭଗବାନଙ୍କ ନାମ ନେଇଥିଲା ଆମେ ଯେଉଁମାନେ ବର୍ତ୍ତମାନ ଜୀବିତ ଅବସ୍ଥାରେ ଅଛେ ଆମେ ଯଦି ଭଗବାନଙ୍କ ନାମ ନବା ତାହେଲେ ତାର କଣ ଫଳ ନ ହବ ଏବଂ ଯଦିଓ ଭଗବାନଙ୍କ ନାମ ନେଇଥିଲା ପୁତ୍ରକୁ ଲକ୍ଷ୍ୟ କରି ନାମ ନେଇଥିଲା ଆମେ ଯଦି ସିଧାସଳଖ ଭାବେ ଭଗବାନଙ୍କ ନାମ ନବା ତାହେଲେ ତାର କଣ ଫଳ ନ ହବ ଏବଂ ସବୁ ପ୍ରକାର ପାପ କାର୍ଯ୍ୟରେ ଯୋଉ ଚାରୋଟି ପାପର ସ୍ତମ୍ଭ ରହିଛି ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା ଯତ୍ର ଅଧର୍ମ ଚତୁର୍ବିଧା ଏ ଅଧର୍ମର ବା ପାପର ଚାରୋଟି ପାଦ ଏ ଚାରୋଟି ଖମ୍ବ ରହିଛି ଦ୍ୟୁତ କ୍ରୀଡ଼ା ନିଶାଦ୍ରବ୍ୟ ସେବନ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଆମିଷ ଭକ୍ଷଣ ଏ ଚାରୋଟି ଯୋଉ ରହିଛି ପାପ କାର୍ଯ୍ୟ ଏଥିରୁ ଯଦି ଆମେ ନିବୃତ୍ତ ରହିକିରି ଭଗବାନଙ୍କ ନାମ ନବା ତାହେଲେ ତାର କଣ ଫଳ ନ ହେବ ଏବଂ ଅଜାମିଳ ମୃତ୍ୟୁ ମୁଖରେ ପଡି ଭଗବାନ ଅଶ୍ରଦ୍ଧାର ସହିତ ଭଗବାନଙ୍କ ନାମ ନେଇଛି ଆମେ ଯଦି ଶ୍ରଦ୍ଧାର ସହିତ ଜୀବିତ ଅବସ୍ଥାରେ ଭଗବାନଙ୍କୁ ସିଧାସଳଖ ଭାବରେ ପାପକର୍ମ ପ୍ରତିକ୍ରିୟାରୁ ମୁକ୍ତ ହେଇ ଯଦି ଆମେ ଭଗବାନଙ୍କ ନାମ ନବା ତାହେଲେ ତାର କଣ ଫଳ ନ ହେବ ହରେ କୃଷ୍ଣ 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 ହରେ 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 ରାମ 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 ତେଣୁ ଭାଗବତମ ଷଷ୍ଠ ସ୍କନ୍ଧ ଭାଗବତମର ଯୋଉ ପ୍ରତି ସ୍କନ୍ଧ ରହିଛି ଦ୍ୱାଦଶ ସ୍କନ୍ଧ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ହେଉଛି ଭଗବାନଙ୍କର ଶ୍ରୀ ଅଙ୍ଗ ଭାଗବତରେ ଯୋଉ ଦଶଟି ବିଷୟ ବର୍ଣ୍ଣନା କରାଯାଇଛି ତା ଦେହରେ ଷଷ୍ଠ ସ୍କନ୍ଧକୁ ଷଷ୍ଠ ସ୍କନ୍ଧରେ ପୋଷଣ ବିଷୟରେ ବର୍ଣ୍ଣନା କରାଯାଇଛି ଭଗବାନ କେମିତି ତାଙ୍କର ଭକ୍ତକୁ ପାଳନ କରନ୍ତି ପୋଷଣ କରନ୍ତି ରକ୍ଷା କରନ୍ତି ସୁରକ୍ଷା ପ୍ରଦାନ କରନ୍ତି ଏବଂ ଭାଗବତ ଷଷ୍ଠ ସ୍କନ୍ଧକୁ ଭଗବାନଙ୍କ ବକ୍ଷତା ସହିତ ତୁଳନା କରାଯାଇଛି ଯେମିତି ଆମର ହୃଦୟ ରହୁଛି ବହୁତ ଗୁରୁତ୍ୱପୂର୍ଣ୍ଣ ସେଭଳି ଭଗବାନଙ୍କ ହୃଦୟ ହେଉଛି ସାଧୁ ସାଧୁମାନଙ୍କୁ ସେ ରକ୍ଷା କରନ୍ତି ଷଷ୍ଠ ସ୍କନ୍ଧରେ ବିଭିନ୍ନ ଉଦାହରଣ ସବୁ ରହିଛି ଅନେକ ଉଦାହରଣ ରହିଛି ଭଗବାନ କେମିତି ତାଙ୍କର ଭକ୍ତମାନଙ୍କୁ ରକ୍ଷା କରନ୍ତି ରୁଦ୍ରାଶ୍ରମକୁ ରକ୍ଷା କରିଛନ୍ତି ସେଇଭଳି ଭାବରେ ଅଜାମିଳକୁ ରକ୍ଷା କରିଛନ୍ତି ଷଷ୍ଠ ସ୍କନ୍ଧ ସେଥିପାଇଁ ପୋଷଣ ବୋଲି କୁହାଯାଉଛି ଭଗବାନ ତାଙ୍କର ଭକ୍ତକୁ ରକ୍ଷା କରନ୍ତି ତେଣୁ ଆମର ଯୋଉ ଆସନ୍ତା ରବିବାର ଭଗବାନ ନୃସିଂହଦେବଙ୍କର ଆବିର୍ଭାବ ତିଥି ଆସିବେ ତେଣୁ ନୃସିଂହଦେବ ଭଗବାନ ସେ ଆସିଛନ୍ତି ଭକ୍ତକୁ ରକ୍ଷା କରିବା ପାଇଁ ନୃସିଂହଦେବଙ୍କର ସେ ଅବତାର ସେ ରୂପ ସେଇଭଳି ଭାବରେ ରହିଛି ଯେତେବେଳେ ଆମେ ବିପଦ ଆସୁଛି ସେତେବେଳେ ଆମେ ଭଗବାନ ନୃସିଂହଦେବଙ୍କୁ ସ୍ମରଣ କରିବା ଯୋଉ ଭାଗବତ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ସ୍ତୁତିରେ କହିଛନ୍ତି ଯେ ତଜ୍ଜଚ୍ଛ ମନ୍ୟୁ ଅସୁରସ୍ତୟାଦ୍ୟ ମୋଦତେ ସାଧୁର ବିଶ୍ଚିକ ସର୍ପ ହତ୍ୟା ଲୋକାସ ପ୍ରତିଅନ୍ତି ନିବୃତ୍ତିମିତା ରୂପଂ ନୃସିଂହ ବିବାହ ଜନା ସ୍ମରନ୍ତି ଭଗବାନଙ୍କର ଏ ଯୋଉ ରୂପ ରହିଛି ନୃସିଂହଦେବଙ୍କର ଯୋଉ ରୂପ ଯୋଉ ବିକଟାଳ ରୂପ ଏହାକୁ ଦେଖିଲେ ସମସ୍ତେ ଭୟ କରିବେ କିନ୍ତୁ ଏ ରୂପ ଯେଉଁମାନେ ଭଗବାନ ଭକ୍ତ ସେ ଦେଖିଲେ ସେ ବହୁତ ଆନନ୍ଦ ପ୍ରାପ୍ତ ହେବେ ଲୋକାସ୍ତ ନିବୃତ୍ତିତା ପ୍ରତିଜନ୍ତି ସର୍ବେ ଲୋକ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଭଗବାନଙ୍କ ରୂପ ଦେଖିକିରି ଯେଉଁମାନେ ଭଗବାନ ଭକ୍ତ ପ୍ରଭୁପାଦ ମହାରାଜ କହୁଛନ୍ତି ଯେମିତି ସିଂହ ଅନ୍ୟମାନଙ୍କ ପାଇଁ ହୁଏତ ବହୁତ ଭୟଙ୍କର ହେଇପାରେ କିନ୍ତୁ ସିଂହ ଛୁଆ ପାଇଁ କ'ଣ ସେ ଭୟଙ୍କର ସେ ଆରାମରେ ଯାଇ ତା ଉପରେ ଚଢ଼ିଯାଉଛି ସିଂହ ଉପରେ ସେଇଭଳି ଭାବରେ ଭଗବାନ ନୃସିଂହଦେବର ଯେଉଁ ରୂପ ଭଗବାନ ଭକ୍ତ ସେ ରୂପକୁ ଦେଖି ଆନନ୍ଦ ପ୍ରାପ୍ତ ହେଉଛନ୍ତି ଲୋକାସ୍ତ ନିର୍ବୃତ୍ତିମିତା ପ୍ରତିଯନ୍ତି ସର୍ବେ ରୂପଂ ନୃସିଂହଂ ବିବାହ ଜନା ସ୍ମରନ୍ତି ଯେତେବେଳେ ଲୋକମାନଙ୍କ ଉପରେ ବିଶେଷ ଭାବରେ ଭକ୍ତମାନଙ୍କର ଯେତେ ବିପଦ ପଡ଼ିବ ସେତେବେଳେ ସେମାନେ ଏହି ରୂପକୁ ସ୍ମରଣ କରିବେ ତେଣୁ ଆଜିର ଏଇ କ୍ଲାସ୍ରେ ଆମେ ଏଇ ଶ୍ଳୋକଟି କହିଲେ ଭଗବାନ କେମିତି ଭକ୍ତକୁ ରକ୍ଷା କରନ୍ତି ନିଜେ ଘୋଷଣା ନକରି ତାଙ୍କର ଭକ୍ତମାନ ଭକ୍ତଙ୍କ ଦ୍ୱାରା ଘୋଷଣା କରୁଛନ୍ତି ସେଥିରୁ ଆମେ ତାର ତ ତାର ଯୋଉ ଗୁରୁତ୍ୱଟାକୁ ଉପଲବ୍ଧି କରିବା, ଭଗବାନ ନିଶ୍ଚିନ୍ତ ଭାବରେ ତାଙ୍କର ଭକ୍ତଙ୍କୁ ରକ୍ଷା କରିବେ, ଏଇ ବିଶ୍ୱାସ ଆମେ ରଖିବାର ଅଛି। ଏଇ ବିଶ୍ୱାସର ସହିତ ଆମେ ଏଇ ଭକ୍ତି ମାର୍ଗରେ ଅଗ୍ରସର ହେବା। ତେଣୁ ଏମିତି କହି ମୋର କଥା ମଧ୍ୟ ବିଶ୍ରାମ ଦେବି। ଯାହାର ଯଦି କିଛି ପ୍ରଶ୍ନ ଅଛି ସେ ପ୍ରଶ୍ନ ପଚାରି ପାରନ୍ତି। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ତାଇ ଗୌର ପ୍ରେମାନନ୍ଦୀ। ଆମର ଅନୁବାଦରେ ଏଇଟା ଟିକେ ଭୁଲ ରହିଛି, ମୁଁ ଏଇଟା ଆମ ବିଭିନ୍ନ ମିଟିଂରେ ମଧ୍ୟ କହିଛି କେତେଥର, କିନ୍ତୁ ସେଇଟା ମୁଁ ଦେଖିଲି ଇଏ ହଉନି, ସେ କରେକ୍ସନ୍ ହେଇପାରୁନି। କିନ୍ତୁ ଆମେ ସେ ପ୍ରଭୁପାଦ ମହାରାଜ ଯେଉଁ ଲେଖିଛନ୍ତି, ଓ ସନ୍ ଅଫ୍ କୁନ୍ତି ଡିକ୍ଲେୟାର୍ ଇଟ୍ ବୋଲ୍ଡଲି ଦ୍ୟାଟ୍ ମାଇ ସନ୍ ମାଇ ଡିଭୋଟି ନେଭର୍ ପେରିସେସ୍। କିନ୍ତୁ ଏଠି ଲେଖାଯାଇଛି ମୁଁ ଠିକ୍ ଭାବରେ ଘୋଷଣା କରୁଛି, ଏଇଟା ଭଗବାନ ଘୋଷଣା କରୁନାହାନ୍ତି, ଏଇଟା ଭଗବାନ ନିଜର ଭକ୍ତଙ୍କର ଅର୍ଜୁନଙ୍କ ଦ୍ୱାରା କହୁଛନ୍ତି ତମେ ଘୋଷଣା କର। କାରଣ ଭଗବାନ ଦରକାର ପଡ଼ିଲେ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିପାରନ୍ତି, କିନ୍ତୁ ଭକ୍ତର ପ୍ରତିଜ୍ଞାଙ୍କୁ ଭଗବାନ ଭଙ୍ଗ କରନ୍ତି ନାହିଁ। ହରେ କୃଷ୍ଣ।
Yes, yes, yes.